ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଆସାମରେ 6,300 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିକାଶ ଉପରେ ଦେଲେ ଗୁରୁତ୍ୱ। ହିନ୍ଦୀ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ। ଦେଶର ଭାଷା ଓ ଉପଭାଷାର ବିକାଶ ଦିଗରେ ହିନ୍ଦୀ ଭାଷା ସଂଯୋଗର ସେତୁ ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମଠାରେ 6,300 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଦରାଙ୍ଗ ଜିଲ୍ଲାର ମଙ୍ଗଲଦୋଇଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ ଭାରତ ଦ୍ରୁତତମ ଅଭିବୃଦ୍ଧି ରାଷ୍ଟ୍ର ରୂପେ ପରିଗଣିତ ହୋଇଛି। ଦେଶରେ ଆସାମ ସବୁଠାରୁ ବିକାଶର ପଥରେ ସର୍ବାଗ୍ରେ ରହିଛି ବୋଲି ସେ କହିଛନ୍ତି। ବିକଶିତ ଭାରତ ଗଠନ କରିବା ଲାଗି ଦେଶ ଦ୍ରୁତ ଭାବରେ ଅଗ୍ରସର ହେଉଛି ଏବଂ ଏହାକୁ ସଫଳତା କରିବା ଦିଗରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଆଜ ଭାରତ ଦୁନିଆ କା ସବସେ ତେଜି ସେ ଗ୍ରୋ କରନେ ୱାଲା ଦେଶ ହେ। ଭାଇ ଆସାମ ଭି ଦେଶ କେ ସବସେ ତେଜି ସେ ଗ୍ରୋ କରନେ ୱାଲେ ରାଜ୍ୟୋ ମେ ଏକ ବନ ଗୟା ହେ। ଏକ ସମୟ ଥା ଜବ ଆସାମ ଦେଶ କେ ସାଥ କଦମ ତାଲ ନହିଁ କର ପା ରହା ଥା, ଲେକିନ ଆଜ ଆସାମ କରୀବ କରୀବ 13% କି ଗ୍ରୋଥ ରେଟ ସେ ଆଗେ ବଢ ରହା ହେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀର 25 ବର୍ଷ ଇତିମଧ୍ୟରେ ଅତିକ୍ରମ କରିସାରିଛି ଏବଂ ଶତାବ୍ଦୀର ଅବଶିଷ୍ଟ ଭାଗରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ଅବଶ୍ୟମ୍ଭାବୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ଦେଉଛି। ଏହା ବିକାଶର ଧାରାକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରି ନିଜକୁ ଗର୍ବ ଏବଂ ଗୌରବ ମନେ କରିବା ସହ ଜନସାଧାରଣ ଭୋକାଲ ଫର ଲୋକାଲକୁ ଆପଣିବା ଲାଗି ସେ ଆସାମବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଭୂପେନ ହଜାରିକାଙ୍କୁ ଶ୍ରୀ ମୋଦି ପ୍ରଶଂସା କରି କହିଛନ୍ତି, ସେ ଭାରତର ଏକତାକୁ ସ୍ୱର ପ୍ରଦାନ କରିଛନ୍ତି। ଭୂପେନ ହଜାରିକାଙ୍କୁ ପ୍ରଦାନ କରାଯାଇଥିବା ଭାରତରତ୍ନ ଉପାଧି ଉତ୍ତର ପୂର୍ବାଞ୍ଚଳ ପ୍ରତି ସରକାରଙ୍କର ପ୍ରାଥମିକତାର ଏହା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ଦରାଙ୍ଗଠାରେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ସମ୍ବର୍ଦ୍ଧିତ କରିଥିଲେ। ବିକାଶମୂଳକ ପ୍ରକଳ୍ପ ମଧ୍ୟରେ ଦରାଙ୍ଗ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଏନ୍ଏମ୍ ସ୍କୁଲ ଏବଂ ବିଏସ୍ସି ନର୍ସିଂ କଲେଜ ରହିଛି। ଏହା ଚିକିତ୍ସା, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଦୃଢ଼ୀଭୂତ କରିବ ବୋଲି ସେ ସୂଚନା ଦେଇଛନ୍ତି।
ପହଲେ ମେଡିକାଲ ସିଟୋ କି କମି କି ବଜହ ସେ ବହୁତ ବଡି ସଂଖ୍ୟା ମେ ହମାରେ ୟୁବା ଡକ୍ଟର ନହିଁ ବନ ପାତେ ଥେ। ବିତେ 11 ସାଲ ମେ ଦେଶ ମେ ମେଡିକାଲ ସିଟୋ କି ସଂଖ୍ୟା 2 ଗୁଣେ ସେ ଜ୍ୟାଦା ହୋ ଗଈ ହେ। ଇତନା ହି ନହିଁ, ହମନେ ଏକ ଔର ଲକ୍ଷ୍ୟ ରଖା ହେ, ଆନେ ୱାଲେ 4-5 ସାଲୋ ମେ ହମ ମେଡିକାଲ କି 1,00,000 ନଇ ସିଟେ ଯୋଡ଼ନେ ଯା ରହେ।
ସେହିପରି ଗୌହାଟୀ ରିଙ୍ଗ ରୋଡ୍ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ କରି ଶ୍ରୀ ମୋଦି କହିଛନ୍ତି, ଏହା ସହରାଞ୍ଚଳରେ ଯାତାୟତ, ଟ୍ରାଫିକ୍ ସୁପରିଚାଳନା, ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି କରିବ। ଏଥିସହିତ ସେ ବ୍ରହ୍ମପୁତ୍ର ନଦୀ ଉପରେ କୁରୁଆ ନରେଙ୍ଗି ସେତୁର ଶିଳାନ୍ୟାସ କରିଥିଲେ। ଏହା ସେହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଯୋଗାଯୋଗ ବ୍ୟବସ୍ଥାରେ ଅଭିବୃଦ୍ଧି ଘଟାଇବ। ପରେ ଶ୍ରୀ ମୋଦି ଗୋଲାଘାଟସ୍ଥିତ ନୁମାଲିଗଡ଼ ରିଫାଇନେରୀ ପ୍ଲାଣ୍ଟରେ ଆସାମ ବାୟୋ ଇଥାନଲ ପ୍ଲାଣ୍ଟର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱଚ୍ଛ ଶକ୍ତି ଏବଂ ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ ଏହି କମ୍ପାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସମ୍ପୃକ୍ତ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହିନ୍ଦୀ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି କହିଛନ୍ତି, ହିନ୍ଦୀ ଭାଷା କେବଳ ଏକ ଭାବ ଆଦାନ ପ୍ରଦାନର ମାଧ୍ୟମ ନୁହେଁ, ବରଂ ଭାରତୀୟ ସମୃଦ୍ଧ ଐତିହ୍ୟର ପରିଚୟ ଓ ମୂଲ୍ୟବୋଧକୁ ବହନ କରେ। ହିନ୍ଦୀ ଭାଷା ଆମ ପାଇଁ ଖୁବ୍ ଗର୍ବ ଓ ଗୌରବର ବିଷୟ। ଏହା ଆମକୁ ଦେଶ ଗଠନରେ ଅନୁପ୍ରେରିତ କରିଥାଏ। ହିନ୍ଦୀ ଭାଷା ଦେଶକୁ ଯୋଡ଼ିବାରେ ବିଶେଷ ସହାୟକ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ସମସ୍ତେ ସଂକଳ୍ପ ନେଇ ହିନ୍ଦୀ ଭାଷାର ବିକାଶ ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ଶାହା କହିଛନ୍ତି, ଦେଶର ଭାଷା ଓ ଉପଭାଷାର ବିକାଶ ନିମନ୍ତେ ହିନ୍ଦୀ ଭାଷା ଏକ ସଂଯୋଗର ସେତୁ ଭାବରେ ଉଭା ହୋଇଛି। ଏହି ଭାଷା ଜାତୀୟ ଏକତା, ସଂହତି ଓ ପ୍ରଗତିର ବାର୍ତ୍ତା ଦେଇଚାଲିଛି। ହିନ୍ଦୀ ଭାଷା ବୈଷୟିକ, ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିଛି। ଶ୍ରୀ ଶାହା ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ହିନ୍ଦୀ ଭାଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥିବା ଏବଂ ଦେଶବାସୀଙ୍କୁ ଏକଜୁଟ କରିବାରେ ସହାୟକ ହୋଇଥିବା କଥା ପ୍ରକାଶ କରିଛନ୍ତି। ହିନ୍ଦୀ ଭାଷା ଦେଶକୁ ସମୃଦ୍ଧ, ବିକଶିତ ଏବଂ ଭାଷାଭିତ୍ତିକ ଆତ୍ମନିର୍ଭରଶୀଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
हमारा लक्ष्य यह है कि हिंदी और अन्य भारतीय भाषाएं केवल संवाद का माध्यम न रहकर तकनीक, विज्ञान, न्याय, शिक्षा और प्रशासन की धुरी बने। डिजिटल इंडिया, ई गवर्नेंस, आर्टिफिशियल इंटेलिजेंस और मशीन लर्निंग के इस युग में हम भारतीय भाषाओं को भविष्य के लिए सक्षम, प्रासंगिक और वैश्विक तकनीकी प्रतिस्पर्धा में भारत को अग्रणी बनाने वाली शक्ति के रूप में विकसित कर रहे हैं।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ହିନ୍ଦୀ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ଜୟଶଙ୍କର କହିଛନ୍ତି, ଦେଶର ସାଂସ୍କୃତିକ ଏବଂ ପରମ୍ପରାକୁ ବିଶ୍ୱସ୍ତରରେ ପରିଚିତ କରିବାରେ ହିନ୍ଦୀ ଭାଷା ବିଶେଷ ସହାୟକ ହୋଇପାରିଛି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍ଟି ସଂସ୍କାରର ପରବର୍ତ୍ତୀ ପିଢ଼ି ଘୋଷଣା କରିଥିଲେ। ଜିଏସ୍ଟି ପରିଷଦ ବୈଠକରେ ବିଭିନ୍ନ କ୍ଷେତ୍ରରେ ଦ୍ରବ୍ୟ ଓ ସେବାକର ହ୍ରାସ କରାଯାଇ ନିମ୍ନ ଏବଂ ମଧ୍ୟବିତ୍ତ ପରିବାର ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସ୍ୱାସ୍ଥ୍ୟସେବାରେ ଜିଏସ୍ଟି ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଦ୍ରବ୍ୟ ଓ ସେବାକରରେ ହ୍ରାସ କରାଯାଇଛି। ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମ୍ ପ୍ରଦାନ କ୍ଷେତ୍ରରେ ଜିଏସ୍ଟି ହାର 18% ଥିବାବେଳେ ଏବେ ଏହାକୁ ସମ୍ପୂର୍ଣ୍ଣ ଟିକସମୁକ୍ତ କରାଯାଇଛି। ଏହା ପଲିସି ହୋଲ୍ଡରମାନଙ୍କୁ ସହାୟକ ହେବା ସହ ଦେଶରେ ବୀମା ନିଗମ କ୍ଷେତ୍ରକୁ ବ୍ୟାପକ କରିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି 36 ଜୀବନରକ୍ଷାକାରୀ ଔଷଧଗୁଡ଼ିକ ଉପରେ କରମୁକ୍ତ କରାଯାଇଛି, ଫଳରେ କର୍କଟ ଚିକିତ୍ସା ଏବଂ ଦୀର୍ଘଦିନ ଧରି ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ। ଏଥିସହିତ ବିଭିନ୍ନ ଔଷଧ ଏବଂ ଗଜ୍, ବ୍ୟାଣ୍ଡେଜ୍, ରୋଗ ନିର୍ଦ୍ଧାରଣ କିଟ୍, ଗ୍ଲୁକୋମିଟର୍ସ, ଥର୍ମୋମିଟର ଭଳି ଚିକିତ୍ସା ଉପକରଣ ଉପରେ କର ପରିମାଣ 12% 5% ହ୍ରାସ କରାଯାଇଛି। ନାଗାଲାଣ୍ଡର ପ୍ରସିଦ୍ଧ ପର୍ବ ହର୍ଣ୍ଣବିଲ୍ ଉତ୍ସବକୁ ଦ ୱିକ୍ ହେରିଟେଜ୍ ଆୱାର୍ଡ ତରଫରୁ ସର୍ବୋତ୍ତମ ସାଂସ୍କୃତିକ ସଙ୍ଗୀତ ଓ ନୃତ୍ୟ ପୁରସ୍କାର ସିଲ୍ଭର ବାନ୍ୟାନ୍ ଆୱାର୍ଡ ପ୍ରଦାନ କରାଯାଇଛି। ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ବିଶେଷ ସମାରୋହରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ନାଗାଲାଣ୍ଡ ସଦନର ଯୁଗ୍ମ ଆବାସିକ କମିଶନର ସାରନ୍ ଲଙ୍ଗଚାରୀଙ୍କୁ ପ୍ରଦାନ କରିଛନ୍ତି। ଏହି ଐତିହ୍ୟ ସମ୍ପନ୍ନ ପୁରସ୍କାର ନାଗାଲାଣ୍ଡର ସାଂସ୍କୃତିକ ଓ ପରମ୍ପରାକୁ ସୁରକ୍ଷା, ସଂରକ୍ଷଣ ଏବଂ ବିକାଶ ଦିଗରେ ବିଶେଷ ସହାୟକ ହେବ। ଏସିଆକପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ସନ୍ଧ୍ୟାରେ ଗ୍ରୁପ୍ ଏ ର ଏକ ଟି20 ମ୍ୟାଚ୍ରେ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8 ଦୁବାଇରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଚଳିତ ବର୍ଷ ଫେବୃୟାରୀ ମାସ ପରେ ପ୍ରଥମ ଥର ପାଇଁ ଉଭୟ ଟିମ୍ ମୁହାଁମୁହିଁ ହେବେ। ଗତ ଶୁକ୍ରବାର ଦିନ ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନ 93 ରନ୍ରେ ଓମାନକୁ ପରାସ୍ତ କରିଥିବା ବେଳେ ଭାରତ ତାହା ପୂର୍ବରୁ ୟୁଏଇକୁ 9 ପରାସ୍ତ କରିଥିଲା। ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଶ୍ରୀଲଙ୍କା 6 ବାଂଲାଦେଶକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ 20 5 ହରାଇ 149 ରନ୍ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା 14 4 ବଲ୍ରେ ମାତ୍ର 4 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମହିଳା କ୍ରିକେଟ୍ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ନୂଆ ଚଣ୍ଡିଗଡ଼ରେ 3 ବିଶିଷ୍ଟ ଦିନିକିଆ କ୍ରିକେଟ୍ ସିରିଜ୍ ଆରମ୍ଭ ହେବ। ଆସନ୍ତା 30 ଗୌହାଟୀରେ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ଆଇସିସି କ୍ରିକେଟ୍ ବିଶ୍ୱକପ୍ ପାଇଁ ଏହାକୁ ପ୍ରସ୍ତୁତି ଭାବେ ବିବେଚନା କରାଯାଉଛି। ଆଜି ଅପରାହ୍ନ 1:30 ଭାରତ ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ଆରମ୍ଭ ହେବ। ହକିରେ ଆଜି ସନ୍ଧ୍ୟାରେ ହଙ୍ଗଜୋଠାରେ ଏସିଆକପ୍ ଟାଇଟଲ୍ ମୁକାବିଲାରେ ଭାରତ ଚୀନ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 5:30 ଏହି ମ୍ୟାଚ୍ ଆରମ୍ଭ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସାମରେ 6,300 ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଦେଲେ ଗୁରୁତ୍ୱ। ଦେଶର ଭାଷା ଓ ଉପଭାଷାର ବିକାଶ ଦିଗରେ ହିନ୍ଦୀ ଭାଷା ସଂଯୋଗର ସେତୁ ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ସମ୍ବାଦ ଶେଷ ହେଲା।